આકાશવાણી ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ କଲେ ଭାବ ବିନିମୟ। ସାଧାରଣ ନିର୍ବାଚନରେ ସମ୍ଭିଧାନ ଓ ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିଶ୍ୱାସ ରଖିଥିବାରୁ ଦେଶବାସୀଙ୍କୁ ଜଣାଇଲେ କୃତଜ୍ଞତା। ଦେଶର ପରବର୍ତ୍ତୀ ସେନାମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ। ତିନୋଟି ନୂତନ ଅପରାଧିକ ଆଇନ ଆସନ୍ତାକାଲିଠାରୁ ହେବ ଲାଗୁ ଏବଂ ନାଗାଲାଣ୍ଡ ପୌର ପରିଷଦ ନିର୍ବାଚନରେ ଶାସକ ଏନ୍ଡିପିପି ବିଜୟୀ। ଏଥର ବିସ୍ତୃତ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଦେଶବାସୀଙ୍କ ସହ ଭାବ ବିନିମୟ କରିଛନ୍ତି। 2024 ସାଧାରଣ ନିର୍ବାଚନରେ ସମ୍ଭିଧାନ ଏବଂ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିଶ୍ୱାସ ରଖିଥିବାରୁ ଦେଶବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। 2024 ସାଧାରଣ ନିର୍ବାଚନ ବିଶ୍ୱର ସବୁଠାରୁ ବୃହତ୍ ନିର୍ବାଚନ, ଯେଉଁଥିରେ ଦେଶର 65 କୋଟି ଲୋକ ମତଦାନ କରିଛନ୍ତି। ସେ କହିଛନ୍ତି ଏଭଳି ନିର୍ବାଚନ ଅନ୍ୟ କୌଣସି ଦେଶରେ କେବେ ହୋଇନାହିଁ। ଏହାସହ ଶ୍ରୀ ମୋଦି ନିର୍ବାଚନ ଆୟୋଗ ଏବଂ ମତଦାନ ପ୍ରକ୍ରିୟାରେ ସାମିଲ ହୋଇଥିବା ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଆଜି ହେଉଛି ଏକ ମହତ୍ତ୍ୱପୂର୍ଣ୍ଣ ଦିବସ। ଆଜିର ଦିବସକୁ ହୁଲ୍ ଦିବସ ଭାବରେ ପାଳନ କରାଯାଉଛି। ବ୍ରିଟିଶ ଅତ୍ୟାଚାରକୁ ବିରୋଧ କରୁଥିବା ସିଦ୍ଧୁ ଏବଂ କାହ୍ନୁଙ୍କ ସାହସ ସହିତ ଏହା ଜଡ଼ିତ ବୋଲି ସେ କହିଛନ୍ତି। ଝାଡ଼ଖଣ୍ଡର ସାନ୍ତାଲ ପ୍ରଗଣାରେ 1885 ହଜାର ହଜାର ସନ୍ଥଲ ଲୋକ ବ୍ରିଟିଶ ଶାସନ ବିରୋଧରେ ଲଢ଼େଇ ପାଇଁ ଏକତ୍ରିତ ହୋଇଥିଲେ। ଏହି ସଂଗ୍ରାମରେ ସାହସିକତା ପ୍ରଦର୍ଶନ କରୁଥିବା ସମୟରେ ବୀର ସିଦ୍ଧୁ ଏବଂ କାହ୍ନୁମାନେ ଶହୀଦ ହୋଇଥିଲେ। ଏହି ସୁପୁତ୍ରମାନଙ୍କର ବଳିଦାନ ଆଜି ବି ଲୋକମାନଙ୍କୁ ପ୍ରେରଣା ଯୋଗାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଚଳିତ ବର୍ଷ ବିଶ୍ୱ ପରିବେଶ ଦିବସରେ ଏକ୍ ପେଡ୍ ମା କେ ନାମ ନାମରେ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଅଭିଯାନ ସମ୍ପର୍କରେ ନିଜ ମା'ଙ୍କ ସାଥିରେ ବା ନିଜ ମା'ଙ୍କ ନାମରେ ଏକ ବୃକ୍ଷ ଲଗାଇବାକୁ ଶ୍ରୀ ମୋଦି ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି। ଲୋକମାନେ ଏହାକୁ ବହୁ ସଂଖ୍ୟାରେ ସେୟାର କରୁଥିବା ଦେଖି ସେ ଖୁସି ବ୍ୟକ୍ତ କରିଛନ୍ତି। ସେ ଆହୁରି କହିଛନ୍ତି ଏହି ଅଭିଯାନ ଦ୍ୱାରା ଧରିତ୍ରୀ ମା'କୁ ଲାଭ ମିଳିବା ସହ ଏହାର ସୁରକ୍ଷା ମଧ୍ୟ ହୋଇପାରିବ। ପ୍ରଧାନମନ୍ତ୍ରୀ କହିଛନ୍ତି ଗତ ଦଶନ୍ଧି ମଧ୍ୟରେ ଭାରତରେ ଜଙ୍ଗଲ କ୍ଷେତ୍ରରେ ଅଭୂତପୂର୍ଣ୍ଣ ସମ୍ପ୍ରସାରଣ ହୋଇଛି। ଅମୃତ ମହୋତ୍ସବ ସମୟରେ 60,000 ଅଧିକ ଅମୃତ ସରୋବର ମଧ୍ୟ ସୃଷ୍ଟି କରାଯାଇଛି ବୋଲି ସେ କହିଛନ୍ତି। ଶ୍ରୀ ମୋଦି କେରଳର କାଥୁମ୍ବି ଛତାର ନିର୍ମିତ ଏକ ବିଶେଷ ଛତା ବିଷୟରେ ଉଲ୍ଲେଖ କରିଛନ୍ତି। ଏହି ଛତାକୁ କେରଳର ଅଟାପଡ଼ିରେ ପ୍ରସ୍ତୁତ କରାଯାଉଛି। ପ୍ରଧାନମନ୍ତ୍ରୀ ଏହି ରଙ୍ଗବେରଙ୍ଗର ଛତା ପ୍ରସ୍ତୁତ କରୁଥିବା କେରଳର ଆଦିବାସୀ ମହିଳାଙ୍କୁ ପ୍ରଶଂସା କରିଛନ୍ତି। ଏହାସହ ସାରା ଦେଶରେ ଏହି ଛତାର ଚାହିଦା ବୃଦ୍ଧି ପାଉଥିବାରୁ ଖୁସି ବ୍ୟକ୍ତ କରିଛନ୍ତି। ଏହି ଆଦିବାସୀ ସମ୍ପ୍ରଦାୟ ଉଦ୍ୟୋଗର ଏକ ଚମତ୍କାର ପ୍ରଦର୍ଶନ କରିବା ସହ ଲୋକାଲ୍ ଫର୍ ଭୋକାଲ୍ର ସବୁଠାରୁ ବଡ଼ ଉଦାହରଣ ବୋଲି ଶ୍ରୀ ମୋଦି କହିଛନ୍ତି। ଆନ୍ଧ୍ରପ୍ରଦେଶର ଅଲୁରି ସୀତାରାମ ରାଜୁ ଜିଲ୍ଲାରେ ଉତ୍ପାଦିତ ଅରାକୁ କଫି ସମ୍ପର୍କରେ ମଧ୍ୟ ବର୍ଣ୍ଣନା କରି ସେ କହିଛନ୍ତି ନିଜର ସ୍ୱାଦ ଓ ସୁଗନ୍ଧ ପାଇଁ ଜଣାଶୁଣା ଏହି ଅରାକୁ କଫି ସହ 1,50,000 ଆଦିବାସୀ ପରିବାର ଜଡ଼ିତ। ଏହି କଫି ଚାଷ ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ସହ କୋଣ୍ଡାଡୋରା ଆଦିବାସୀ ସମ୍ପ୍ରଦାୟକୁ ମଧ୍ୟ ଲାଭ ମିଳୁଛି। ଯୋଗ ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ମୋଦି କହିଛନ୍ତି ସମଗ୍ର ବିଶ୍ୱରେ 10ମ ଯୋଗ ଦିବସ ଉତ୍ସାହର ସହ ପାଳନ କରାଯାଇଛି। ପ୍ରତିବର୍ଷ ଯୋଗ ଦିବସ ଅବସରରେ ନୂତନ ରେକର୍ଡ ପ୍ରସ୍ତୁତ କରାଯାଉଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ନୀଳ ନଦୀ ଏବଂ ଲୋହିତ ସାଗର କୂଳରେ ଲକ୍ଷ ଲକ୍ଷ ଲୋକ ଯୋଗ ପ୍ରଦର୍ଶନ କରୁଥିବା ଫଟୋ ଲୋକପ୍ରିୟ ହୋଇଛି। ମାର୍ଶାଲ୍ ଦ୍ୱୀପପୁଞ୍ଜରେ ରାଷ୍ଟ୍ରପତି ମଧ୍ୟ ପ୍ରଥମଥର ପାଇଁ ସେଠାରେ ଯୋଗ ଦିବସର ଆୟୋଜନ କରିଥିଲେ। ଯୋଗ ଦିବସ ଅବସରରେ ଅଂଶଗ୍ରହଣ କରିଥିବା ସମସ୍ତଙ୍କୁ ଶ୍ରୀ ମୋଦି କୃତଜ୍ଞତା ଜଣାଇଛନ୍ତି। ଆସନ୍ତା ମାସରେ ପ୍ୟାରିସ୍ ଅଲମ୍ପିକ୍ ଆରମ୍ଭ ହେବାକୁ ଯାଉଥିବାରୁ ଭାରତୀୟ ଦଳକୁ ଏଥିପାଇଁ ଶୁଭକାମନା ଜଣାଇଛନ୍ତି। ଆକାଶବାଣୀର ସଂସ୍କୃତ ସମ୍ଭାଦ ପ୍ରସାରଣ ଆଜି 50 ବର୍ଷ ପୂରଣ କରିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆକାଶବାଣୀ ପରିବାରକୁ ଶୁଭେଚ୍ଛା ଜଣାଇଛନ୍ତି। ସଂସ୍କୃତକୁ ସମ୍ମାନ ଦେବା ସହ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ସଂଯୁକ୍ତ କରାଯିବା ଉଚିତ ବୋଲି ଶ୍ରୀ ମୋଦି କହିଛନ୍ତି। ଆଉ ଏକ ସପ୍ତାହ ପରେ ପୁରୀରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା ଆରମ୍ଭ ହେବାକୁ ଯାଉଛି। ପ୍ରଭୁ ଜଗନ୍ନାଥଙ୍କ କୃପା ଦେଶବାସୀଙ୍କ ଉପରେ ରହିଥାଉ ବୋଲି ସେ ଆଶା କରିଛନ୍ତି। ଅମରନାଥ ଯାତ୍ରା ଏବଂ ପନ୍ଦରପୁରୱାରୀ ସମ୍ପର୍କରେ ଉଲ୍ଲେଖ କରି ଏହି ଯାତ୍ରାରେ ଅଂଶଗ୍ରହଣ କରୁଥିବା ସବୁ ଶ୍ରଦ୍ଧାଳୁମାନଙ୍କୁ ସେ ଶୁଭକାମନା ଜଣାଇଛନ୍ତି। ଭାରତର ସମୃଦ୍ଧ ସଂସ୍କୃତି, ଇତିହାସ ଏବଂ ବିକଶିତ ଭାରତର ପ୍ରୟାସ ପାଇଁ ମନ୍ କି ବାତ୍ ଆଲୋଚନା ଜାରି ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହୁଲ୍ ଦିବସ ଅବସରରେ ସନ୍ଥଲ ବିଦ୍ରୋହର ବୀର ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟରେ ରାଷ୍ଟ୍ରପତି କହିଛନ୍ତି, ଅନ୍ୟାୟ ବିରୋଧରେ ଐତିହାସିକ ଯୁଦ୍ଧରେ ଲଢ଼ିଥିବା ବୀର ସିଦ୍ଧୋ କାହ୍ନୁ, ଚାନ୍ଦ ଭୈରବ ଏବଂ ଫୁଲୋ ଝାନୁଙ୍କ ଭଳି ସଂଗ୍ରାମୀଙ୍କ ବଳିଦାନ ସ୍ୱର୍ଣ୍ଣାକ୍ଷରେ ଲିପିବଦ୍ଧ ହୋଇ ରହିଛି। ସେ କହିଛନ୍ତି, ଏହି ବିପ୍ଳବୀଙ୍କର ଆଦର୍ଶ ସବୁବେଳେ ଦେଶବାସୀଙ୍କ ପ୍ରେରଣାର ଉତ୍ସ ହୋଇ ରହିବ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସମୃଦ୍ଧ ଭାରତର ପରିକଳ୍ପନାର ସଫଳ ରୂପାୟନ ସକାଶେ ଦେଶକୁ ସିକିଲ୍ ସେଲ୍ ଆନିମିଆ ମୁକ୍ତ କରିବା ନିମନ୍ତେ ରାଷ୍ଟ୍ରୀୟ ସିକିଲ୍ ସେଲ୍ ଆନିମିଆ ନିରାକରଣ ମିଶନ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଡାକ୍ତରୀ ପରୀକ୍ଷା, ରୋଗ ନିରାକରଣ ନିମନ୍ତେ ପରାମର୍ଶ ଓ ସିକିଲ୍ ସେଲ୍ ଆନିମିଆ ରୋଗଗ୍ରସ୍ତ ବ୍ୟକ୍ତିଙ୍କ ଯତ୍ନ ନେବା ଅନ୍ତର୍ଭୁକ୍ତ।
ଏଥିନିମନ୍ତେ ଧ୍ୟାନ ଦିଅନ୍ତୁ, ଯଦି ଆପଣଙ୍କ ପିଲା କିମ୍ବା କୌଣସି ଗର୍ଭବତୀ ମହିଳାଙ୍କୁ ଆନିମିଆ ଅର୍ଥାତ୍ ରକ୍ତହୀନତା, ଆଖି ହଳଦିଆ ପଡ଼ିବା ସହ ଶରୀରରେ ଯନ୍ତ୍ରଣା, କହୁଣୀ ଓ ଆଣ୍ଠୁଗଣ୍ଠିରେ ଦରଜ ହେଉଥିଲେ ଏବଂ ବାରମ୍ବାର ଜ୍ୱର ଆସୁଥିଲେ, ଏହା ସିକିଲ୍ ସେଲ୍ ଓ ଆନିମିଆ ହୋଇପାରେ। ଏହାକୁ ଅଣଦେଖା କରନ୍ତୁ ନାହିଁ।
ଆଜି ହିଁ ନିକଟବର୍ତ୍ତୀ ଆୟୁଷ୍ମାନ ହେଲ୍ଥ ଆଣ୍ଡ ୱେଲନେସ୍ ସେଣ୍ଟର ଯାଇ ପରୀକ୍ଷା କରାଇ ନିଅନ୍ତୁ ଏବଂ ସିକିଲ୍ ସେଲ୍ ଓ ଆନିମିଆର ବିନାଶ କରନ୍ତୁ।
ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଆଜି ପରବର୍ତ୍ତୀ ସେନାମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଦାୟୀ ସେନାମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କଠାରୁ ନୂଆଦିଲ୍ଲୀଠାରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସ୍ଥଳସେନା ମୁଖ୍ୟ ପଦବୀରୁ ଜେନେରାଲ ପାଣ୍ଡେ ଆଜି ଅବସର ଗ୍ରହଣ କରିଛନ୍ତି। 1964 ଜୁଲାଇ ପହିଲାରେ ଜନ୍ମଗ୍ରହଣ କରିଥିବା ଶ୍ରୀ ଦ୍ୱିବେଦୀ 1984 ଡିସେମ୍ବର 15 ତାରିଖରେ ଭାରତୀୟ ସେନାର ପଦାତିକ ସ୍ଥଳବାହିନୀ ଜମ୍ମୁ କାଶ୍ମୀର ରାଇଫଲ୍ସରେ ଯୋଗ ଦେଇଥିଲେ। ଦୀର୍ଘ 40 ବର୍ଷ ଧରି ସେ ସେନାବାହିନୀରେ ବିଭିନ୍ନ ପଦପଦବୀରେ ଦାୟିତ୍ୱ ନିର୍ବାହ କରିଛନ୍ତି। 2022-2024 ପର୍ଯ୍ୟନ୍ତ ସେନା ଉପମୁଖ୍ୟ ଭାବେ ନିଯୁକ୍ତି ପାଇବା ପୂର୍ବରୁ ସେ ପଦାତିକ ବାହିନୀର ମହାନିର୍ଦ୍ଦେଶକ ଏବଂ ଜେନେରାଲ ଅଫିସର କମାଣ୍ଡିଂ ଇନ୍ ଚିଫ୍, ଉତ୍ତର କମାଣ୍ଡ ମୁଖ୍ୟାଳୟ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଦାୟିତ୍ୱ ନିର୍ବାହ କରିଥିଲେ। ସେ ପରମ ବିଶିଷ୍ଟ ସେବା ପଦକ, ଅତି ବିଶିଷ୍ଟ ସେବା ପଦକ ଆଦିରେ ସମ୍ମାନିତ ହୋଇଥିଲେ। ତିନୋଟି ନୂତନ ଅପରାଧିକ ଆଇନ ଆସନ୍ତାକାଲିଠାରୁ ଦେଶରେ ଲାଗୁ ହେବାକୁ ଯାଉଛି। ସେଗୁଡ଼ିକ ହେଲା ଭାରତୀୟ ନ୍ୟାୟ ସଂହିତା 2023, ଭାରତୀୟ ନାଗରିକ ସୁରକ୍ଷା ସଂହିତା 2023 ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ 2023। ଏହି ଆଇନଗୁଡ଼ିକ ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଜନସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା। ଏହି ଆଇନଗୁଡ଼ିକର ବିଭିନ୍ନ ଦିଗ ଉପରେ ମଧ୍ୟ ବିଶେଷଜ୍ଞଙ୍କଠାରୁ ମତାମତ ଗ୍ରହଣ କରାଯାଇ ଆଲୋଚନା କରାଯାଇଥିଲା। ଆଇନ ସଂକ୍ରାନ୍ତରେ ପୁଲିସ୍ ଏବଂ ତଦନ୍ତକାରୀ ସଂସ୍ଥାଗୁଡ଼ିକ ପାଇଁ ମଧ୍ୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଆକାଶବାଣୀ, ଦୂରଦର୍ଶନ, ସାମାଜିକ ଗଣମାଧ୍ୟମ ତଥା ବିଭିନ୍ନ ପ୍ଲାଟଫର୍ମରେ ଏହି ଆଇନଗୁଡ଼ିକ ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟରେ ବିସ୍ତୃତ ଆଲୋଚନା ସହ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ମଧ୍ୟ ଆୟୋଜନ କରାଯାଇଥିଲା। ବିଦ୍ୟାଳୟ ଏବଂ ଉଚ୍ଚଶିକ୍ଷା ପାଠ୍ୟକ୍ରମରେ ଏହି ନୂତନ ଆଇନକୁ ସାମିଲ କରିବା ପାଇଁ ପଦକ୍ଷେପ ନିଆଯାଉଛି। ଏହି ଆଇନ ଦ୍ୱାରା ନ୍ୟାୟ ପ୍ରକ୍ରିୟା ଅଧିକ ସରଳ, ସୁସଙ୍ଗତ ହୋଇପାରିବ। ସେହିଭଳି ପ୍ରଯୁକ୍ତି ବିଦ୍ୟାର ଉପଯୋଗ ଦ୍ୱାରା ତଦନ୍ତ ପ୍ରକ୍ରିୟା ମଧ୍ୟ ଅଧିକ ସହଜ କରିବା ପାଇଁ ଆଇନରେ ବ୍ୟବସ୍ଥା ରହିଛି। ମିଳିଥିବା ସୂଚନା ଅନୁଯାୟୀ ୟୁଜିସି, ଏଆଇସିଟିଇ ଓ ସିଏଫ୍ଆଇ ଏବଂ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଆସନ୍ତାକାଲି ଏହି ଆଇନ ଲାଗୁ ହେବା ନେଇ ଦିନିକିଆ କର୍ମଶାଳା, ଆଲୋଚନାଚକ୍ର ଆଦି ଆୟୋଜନ କରାଯାଇଛି। ନାଗାଲାଣ୍ଡର ପୌରପରିଷଦ ନିର୍ବାଚନରେ ଶାସକ ନ୍ୟାସନାଲିଷ୍ଟ ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ୍ ପାର୍ଟି ଏନ୍ଡିପିପି ବିଜୟୀ ହୋଇଛି। କୋହିମା, ମୋକାକ୍ଚୁଙ୍ଗ୍ ଏବଂ ଡିମାପୁର ତିନୋଟିଯାକ ପୌରପରିଷଦକୁ ଏହି ଦଳ ଅକ୍ତିଆର କରିଛି। ପୌରପରିଷଦର ଅଧିକାଂଶ କାଉନ୍ସିଲର ପଦବୀରେ ଏନ୍ଡିପିପି ବିଜୟୀ ହୋଇଛି। 278 ଆସନ ମଧ୍ୟରୁ 153 ବିଜୟ ହାସଲ କରି ଏନ୍ଡିପିପି ସଂଖ୍ୟାଗରିଷ୍ଠତା ପାଇଛି। ବିଜେପି 25, ଏନ୍ପିଏଏଫ୍ 13, ଏନ୍ସିପି 12, ଆଇଏନ୍ସି 7, ଜେଡିୟୁ ଏବଂ ଏନ୍ପିପିକୁ 5 ଲେଖାଏଁ ଏବଂ ଏଲ୍ଜେପିକୁ 2 ଆସନ ମିଳିଛି। ନାଗାଲାଣ୍ଡ ନିର୍ବାଚନ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଗତ 26 ତାରିଖରେ ଅନୁଷ୍ଠିତ ହୋଇଥିବା ମତଗ୍ରହଣରେ 1,84,126 ଜଣ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଥିଲେ। ଏହା ପୂର୍ବରୁ 64 ଜଣ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ। ଏ ନିର୍ବାଚନରେ ପ୍ରଥମଥର ପାଇଁ ନାଗାଲାଣ୍ଡରେ 33% ମହିଳାଙ୍କ ପାଇଁ ଆସନ ସଂରକ୍ଷିତ ରହିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ କଲେ ଭାବ ବିନିମୟ। ସାଧାରଣ ନିର୍ବାଚନରେ ସମ୍ଭିଧାନ ଓ ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିଶ୍ୱାସ ରଖୁଥିବାର ଦେଶବାସୀଙ୍କୁ ଜଣାଇଲେ କୃତଜ୍ଞତା। ଦେଶର ପରବର୍ତ୍ତୀ ସେନାମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ। ତିନୋଟି ନୂତନ ଅପରାଧିକ ଆଇନ ଆସନ୍ତାକାଲିଠାରୁ ହେବ ଲାଗୁ ଏବଂ ନାଗାଲାଣ୍ଡ ପୌରପରିଷଦ ନିର୍ବାଚନରେ ଶାସକ ଏନ୍ଡିପିପି ବିଜୟୀ।